ଆକାଶବାଣୀ ସମ୍ବଲପୁର ଜୁହାର ଆଞ୍ଚଳିକ ଖବର ପଢୁଛନ୍ ସମ୍ପା ରାୟ। ଆଜ ହେଉଛେ ଆଲୋକର ଆନନ୍ଦର ପରବ ଦିଆଲି। ଶାସ୍ତ୍ର ଅନୁସାରେ ମା ଲକ୍ଷ୍ମୀ ଆଜ ପୃଥିକେ ବିଜେ କରସନ୍। ରାବଣକେ ବଧ କଲା ଉତରୁ ରାମ ମହାପ୍ରଭୁ ଦିଆଲି ଦିନ ଅଯୋଧ୍ୟାକେ ଫେରିଥିବାରୁ ଦୀପ ଜଲିକିରି ତାହାଙ୍କୁ ସ୍ୱାଗତ କରବାର ପରମ୍ପରା ଚାଲି ଆସିଛେ। ଦିଆଲି ପରବ ଅନ୍ଧାର ଉପରେ ଆଲୋକର ଜିତ୍ ଆର୍ ଶକ୍ତି ସାଙ୍ଗେ ଜ୍ଞାନର ଉପାସନାର ବାର୍ତ୍ତା ଦେସି। ଆଜ ଦେବୀ କାଳୀଙ୍କର ଭିଲ୍ ପୂଜା କରାଯାଇସି। ଦିଆଲି ଅବସରରେ ରାଜ୍ୟପାଳ ଡକ୍ଟର ହରିବାବୁ କମ୍ଭମ୍ ପାଟି ଆର୍ ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ ରାଜ୍ୟବାସୀଙ୍କୁ ଶୁଭେଚ୍ଛା ଜଣାଇଛନ୍। ରାଜ୍ୟପାଳ ଶ୍ରୀ କମ୍ଭମ୍ ପାଟି ତାଙ୍କର ବାର୍ତ୍ତାଥି ଦିଆଲି ପରବ ଆମର ସମୃଦ୍ଧ ସାଂସ୍କୃତିକ ଅସ୍ମିତା ଆଉ ଆଧ୍ୟାତ୍ମିକତାର ପ୍ରମୁଖ ଅଂଶାଏ ବୋଲି କହିଛନ୍। ସେନ୍ତା ମୁଖ୍ୟମନ୍ତ୍ରୀ ଶ୍ରୀ ମାଝୀ ତାଙ୍କର ବାର୍ତ୍ତାଥି ପବିତ୍ର ଦିଆଲି ଶଙ୍କର ଜୀବନ୍ତୀ ଜ୍ଞାନର ଉକିଆ ଭରି ଦେଇକରି ସୁଖ ଶାନ୍ତି ଆର୍ ସମୃଦ୍ଧି ଆଣିଦେଉ ବୋଲି କାମନା କରିଛନ୍। ମୁଖ୍ୟମନ୍ତ୍ରୀଙ୍କର ଅଲଗା ଜରୁରୀ କାମ ଥିବାରୁ ଆଜ ମୁଖ୍ୟମନ୍ତ୍ରୀଙ୍କର ଅଭିଯୋଗ ଶୁଣାଣି ବନ୍ଦ ରହିବା ବୋଲି ସାଧାରଣ ପ୍ରଶାସନ ଆଉ ସାଧାରଣ ଅଭିଯୋଗ ବିଭାଗ ତରଫରୁ ସୂଚନା ଦିଆଯାଇଛି। ଆଇବା ଅଭିଯୋଗ ଶୁଣାଣିର ତାରିଖ ସମ୍ବାଦପତ୍ର ଜରିଆ ସାଧାରଣ ଲୋକଙ୍କୁ ଜଣାଇ ଦିଆଯିବା। ଭୁବନେଶ୍ୱର ଗୋଠପାଟଣାନ ରାଜସ୍ୱ ଅଧିକାରୀଙ୍କ ପ୍ରଶିକ୍ଷଣ ଅନୁଷ୍ଠାନ ହୋଇଥିବା ଦୁଇଦିନିଆ କେନ୍ଦ୍ରାଞ୍ଚଳ ରାଜସ୍ୱ ସମ୍ମିଳନୀ ଉଦ୍ଯାପନୀ ଉତ୍ସବଠି ଯୋଗ ଦେଇକରି ରାଜସ୍ୱ ମନ୍ତ୍ରୀ ସୁରେଶ ପୂଜାରୀ କହିଛନ୍, ହାଇଟେକ୍ ସର୍ଭେକେ ନିର୍ଭୁଲ ଭାବେ ଠିକ୍ ସମୟ ଭିତରେ ସାରବାରକେ ପଡ଼ବା, ହେଲେ ଯାଇକରି ଜମିଜମା ବ୍ୟବସ୍ଥା ଆଉ ସମସ୍ୟାର ସ୍ଥାୟୀ ସମାଧାନ କରାଯାଇପାରବା ଆଉ ସାଧାରଣ ଲୋକେ ଇତାର ଲାଭ ପାଇପାରବେ। ସରକାର ସବୁ ପଞ୍ଚାୟତନ ରାଜସ୍ୱ ନିରୀକ୍ଷକ କାର୍ଯ୍ୟାଳୟ ଖୋଲିବା ଲାଗି ନିଷ୍ପତ୍ତି ନେଇଥିବାର ବେଳେ ସବୁ ପ୍ରକାରର ଭିତ୍ତିଭୂମିର ଉନ୍ନତି କରାଯିବା, ଖାଲି ପଡ଼ିଥିବାର ପଦବୀମାନଙ୍କୁ ପୂରଣ କରାଯିବାର ସହିତ ଆଧୁନିକୀକରଣ ଦିଗେ ଭିଲ୍ କାମ କରାଯିବା। ଓଡ଼ିଶା ରାଜସ୍ୱ ବିଭାଗକେ ଗୋଟେ ମଡେଲ ବନାବା ଲାଗି ସଭେ କାମ କରବାରକେ କାର୍ଯ୍ୟକ୍ରମଟି ଉପସ୍ଥିତ ଥିବା ରାଜସ୍ୱ ଅଧିକାରୀମାନଙ୍କୁ ମନ୍ତ୍ରୀ ଶ୍ରୀ ପୂଜାରୀ ଆହ୍ୱାନ ଦେଇଛନ୍। ରାଇଜେ ଭିତ୍ତିଭୂମି ଆଉ ଅଲଗା ପ୍ରମୁଖ ପ୍ରକଳ୍ପମାନଙ୍କର କାମର ଅଗ୍ରଗତି ବାବଦେ ଉଚ୍ଚା ଦର୍ଜାର 3 ନମ୍ବର ଟାସ୍କଫୋର୍ସ କମିଟି ବୈଠକ ହୋଇଯାଇଛି। ମୁଖ୍ୟ ଶାସନ ସଚିବ ମନୋଜ ଆହୁଜାଙ୍କର ଅଧ୍ୟକ୍ଷତାଟି ଭୁବନେଶ୍ୱର ଲୋକସେବା ଭବନ ସମ୍ମିଳନୀ କକ୍ଷନ ହୋଇଥିବାର ବୈଠକଟି ଭିନ୍ ଭିନ୍ ସ୍ତରନ ସଂସ୍ଥାଗତ ବ୍ୟବସ୍ଥାକେ ଅତ୍କା ବର୍କସ୍ କରିକରି ପ୍ରକଳ୍ପ ପରିଚାଳନା ଆଉ କାମକେ ତୁର୍ତ୍ତି କରବାର ବାବଦେ ଆଲୋଚନା ହୋଇଥିଲା। ବୈଠକଟି ଉନ୍ନୟନ କମିଶନର ଆଉ ଅତିରିକ୍ତ ମୁଖ୍ୟ ଶାସନ ସଚିବ ଅନୁ ଗର୍ଗ ଆଉ ଭିନ୍ ଭିନ୍ ବିଭାଗର ବରିଷ୍ଠ ଅଧିକାରୀମାନେ ଉପସ୍ଥିତ ଥିଲେ। ଭିନ୍ ଭିନ୍ ଜିଲ୍ଲାର ଜିଲ୍ଲାପାଳମାନେ ଆଭାସୀ ଜରିଏ ବୈଠକଟି ଯୋଗ ଦେଇଥିଲେ। ଗଲା 3 ଦିନ ହେଲା ଚାଲିଥିବା ରାଜ୍ୟ ପୁଲିସ୍ ବୃତ୍ତିଗତ ପ୍ରତିଯୋଗିତା ଗଲାକାଲି କଟକ ରିଜର୍ଭ ପୁଲିସ୍ ପଡ଼ିଆନ ଉଦ୍ଯାପିତ ହୋଇଯାଇଛି। ଉଦ୍ଯାପନୀ ଉତ୍ସବଟି ଆଇନ ମନ୍ତ୍ରୀ ପୃଥ୍ୱୀରାଜ ହରିଚନ୍ଦନ ମୁଖ୍ୟ ଅତିଥି ଭାବେ ଯୋଗ ଦେଇକରି ପରେଡ୍ର ଅଭିବାଦନ ଗ୍ରହଣ କରିବାର ସହିତ କୃତି ପ୍ରତିଯୋଗୀମାନଙ୍କୁ ପୁରସ୍କୃତ କରିଥିଲେ। ଏହି ଅବସରରେ ମନ୍ତ୍ରୀ ଶ୍ରୀ ହରିଚନ୍ଦନ କହିଛନ୍, ଗୋଟିଏ ବିକଶିତ ରାଷ୍ଟ୍ର ଆଉ ସମୃଦ୍ଧ ରାଜ୍ୟ ଗଢ଼ବାର ସଂକଳ୍ପକେ ସାକାର କରବାରଥି ପୁଲିସ୍ର ବହୁତ ବଡ଼ ଭୂମିକା ରହିଛି। ଆଇବା ଦିନ ରାଜ୍ୟ ପୁଲିସ୍ ଅତ୍କା ଲୋକାଭିମୁଖୀ ହୋଇକରି ରାଜ୍ୟ ଲୋକ ନ୍ୟାୟ ଦେବାର କ୍ଷେତ୍ରଟି ଭଲ କାମ କରବା ବୋଲି ସେ ଆଶ କରିଛନ୍। ଉଦ୍ଯାପନୀ ଉତ୍ସବଟି ବହୁତ ବରିଷ୍ଠ ପୁଲିସ୍ ଅଧିକାରୀ ଆଉ ଅବସରପ୍ରାପ୍ତ ଅଧିକାରୀମାନେ ଯୋଗ ଦେଇଥିଲେ। ଦେଶେ ଫାଷ୍ଟ୍ୟାଗ୍ ବଛରିକିଆ ପାସ୍ ବ୍ୟବସ୍ଥା ମୂଲ ହେବାର 2 ମାସ ଭିତରେ 25 ଲକ୍ଷ ଉପଭୋକ୍ତା ସାମିଲ ହୋଇଛନ୍। ଗଲା ଅଗଷ୍ଟ 15 ତାରିଖରୁ ମୂଲ ହୋଇଥିବାର ଏହି ବ୍ୟବସ୍ଥାଟି ରେକର୍ଡ ପରିମାଣ 5,67,00,000 ଟଙ୍କା ସଂଗ୍ରହ କରାଯାଇଛି। ଜାତୀୟ ରାଜପଥ ବ୍ୟବହାରକାରୀଙ୍କର ଯାତ୍ରାକେ ଇଟା ସୁଗମ କରିବାର ସହିତ ଇତାର ଚାହିଦା ବଢ଼ୁଛି। ଦେଶର ପାଖାପାଖି 1,150 ଟୋଲ୍ ପ୍ଲାଜାକେ ଏହି ବ୍ୟବସ୍ଥାଟି ସାମିଲ କରାଯାଇଛି। ଶ୍ରୀକ୍ଷେତ୍ର ପୁରୀନ ପବିତ୍ର ଦିଆଲି ଆଉ ପୟାସ ଶ୍ରାଦ୍ଧ କରାଯିବା, ସିଂହଦ୍ୱାର ପାଖେ ଶ୍ରଦ୍ଧାଳୁମାନେ କାଉଁରିଆ କାଠି ଜାଲିକିରି ବଡ଼ବଡ଼ିଆ ଡକା କରିବେ। ଏ ଅବସରରେ ଭକ୍ତମାନଙ୍କର ଜବର ଭିଡ଼କେ ନଜରଥି ରଖିକରି ପ୍ରଶାସନ ତରଫରୁ ସୁରକ୍ଷା ବ୍ୟବସ୍ଥା ଗ୍ରହଣ କରାଯାଇଛି। ସିଆଡ଼େ ସମ୍ବଲପୁର ଅଧିଷ୍ଠାତ୍ରୀ ଦେବୀ ମା ସମଲେଇ ମନ୍ଦିରନ ଆଜ ଦିଆଲି ତିହାର ପାଳନ କରାଯିବାର ଲାଗି ନୀତି ନିର୍ଘଣ୍ଟ କରାଯାଇଛି। ଏ ବଛର ମନ୍ଦିର ପରିସରନ ପାଖାପାଖି 11,000 ଦୀପ ଜଲାବାର ଲାଗି ମନ୍ଦିର ଟ୍ରଷ୍ଟ ବୋର୍ଡ ତରଫରୁ ନିଷ୍ପତ୍ତି ନିଆଯାଇଛି। ବେଲବୁଡ଼ର 5-7 ବଜେ ଭିତରେ ଏହି ଦୀପୋତ୍ସବ କରାଯିବା ବୋଲି ଟ୍ରଷ୍ଟ ବୋର୍ଡ ସଭାପତି ସଞ୍ଜୟ ବାବୁ ସୂଚନା ଦେଇଛନ୍। 3 ନମ୍ବର ନନ୍ଦକିଶୋର ପଟ୍ଟନାୟକ ସ୍ମାରକୀ ରାଜ୍ୟସ୍ତରୀୟ ମହିଳା ଫୁଟବଲ ପ୍ରତିଯୋଗିତା ଆଇବା 25 ତାରିଖରୁ ମୂଲ ହେବା। ଗଲାକାଲି ଭୁବନେଶ୍ୱର କଳିଙ୍ଗ ଷ୍ଟାଡିୟମ୍ର ହୋଇଥିବାର ଗୋଟିଏ କାର୍ଯ୍ୟକ୍ରମଟି ଟୁର୍ଣ୍ଣାମେଣ୍ଟର ଲୋଗୋ ଆର୍ ଟ୍ରଫିକେ ଉପମୁଖ୍ୟମନ୍ତ୍ରୀ କନକବର୍ଦ୍ଧନ ସିଂହଦେଓ ଉନ୍ମୋଚନ କରିଥିଲେ। ଏହି ଟୁର୍ଣ୍ଣାମେଣ୍ଟ ଆଇବା 31 ତାରିଖ ତକ ଚାଲ୍ବା। ସବୁଯାକର ମ୍ୟାଚ୍ ଭୁବନେଶ୍ୱର ଫୁଟବଲ ଏକାଡେମୀନ ଖେଳାଯିବା। କାର୍ଯ୍ୟକ୍ରମଟି ବିଧାୟକ ଜୟନାରାୟଣ ମିଶ୍ର ଆଉ ବାବୁ ସିଂ ପ୍ରମୁଖ ଯୋଗ ଦେଇଥିଲେ। ଦକ୍ଷିଣ ଆଣ୍ଡାମାନ ସାଗର ଆଉ ତାକେ ଲାଗିକରି ଥିବାର ଦକ୍ଷିଣ ପୂର୍ବ ବଙ୍ଗୋପସାଗରନ ଗୋଟେ ଘୂର୍ଣ୍ଣିବଳୟ ସୃଷ୍ଟି ହୋଇଛି। ଏତାର ପ୍ରଭାବତି ଆଇବା କାଲି ତକ ଦକ୍ଷିଣ ପୂର୍ବ ବଙ୍ଗୋପସାଗରନ ଲଘୁଚାପ କ୍ଷେତ୍ର ବନବାର ସମ୍ଭାବନା ରହିଛି। ଭୁବନେଶ୍ୱର ଆଞ୍ଚଳିକ ପାଣିପାଗ ବିଜ୍ଞାନ କେନ୍ଦ୍ରର ସୂଚନା ଅନୁସାରେ ଆଇବା ଗୁରୁବାର ତକ ଇଟା ଅବପାତ ହେବା। ଆଇବା ଚବିଶ ଘଣ୍ଟା ଭିତରେ କଳାହାଣ୍ଡି ସହିତ ରାଜ୍ୟର ସାତଟା ଜିଲ୍ଲାର କେତେଟା ଜାଗାନ ଘଡ଼ଘଡ଼ି ସାଙ୍ଗେ ବର୍ଷା ହୋଇପାରେ ବୋଲି ପାଣିପାଗ କେନ୍ଦ୍ର ତରଫରୁ ସତର୍କ ସୂଚନା ଜାରି କରାଯାଇଛି। ଏସିନର ଆଞ୍ଚଳିକ ଖବର ଇନ ଶେଷ ହେଲା। ଆରବିଲର ଆଞ୍ଚଳିକ ଖବର ଶୁଣିପାରିବେ ରାତି 7:02। ଜୁହାର।